ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ରାଜ୍ୟ ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ 2024। ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ ପାର୍ଟି ବିଧାନସଭାନ ପାରିତ ହୋଇଥିବାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ 2024 ସ୍ୱୀକୃତି ଦେବା ଋତୁରୁ ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ 2024 ଲାଗୁ ହୋଇଯାଇଛି। ଇ ଅଧିନିୟମ ଜରିଆରେ ରାଜ୍ୟ ଥିବାର ବିଶ୍ୱବିଦ୍ୟାଳୟମାନଙ୍କର ସ୍ୱାୟତ୍ତତାକେ ସୁନିଶ୍ଚିତ କରିବା ସହିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକେ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁସାରେ ସରଳ ଆଉ ତୁର୍ତ୍ତି କରାଯାଇପାରବା। ଅଧିନିୟମ ଲାଗୁ ହେବା ଋତୁରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ ପାର୍ଟିଙ୍କୁ ଧନ୍ୟବାଦ ଜଣାଇଛନ୍। ରାଜଧାନୀ ଭୁବନେଶ୍ୱରର 77 ନମ୍ବର ସ୍ଥାପନା ଦିବସ ଆଜି ପାଳନ କରାଯାଉଛି। ଆଜି ସକାଳ ବେଲା ହୋଇଥିବା କାର୍ଯ୍ୟକ୍ରମଟି ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଓଡ଼ିଶା ବିଧାନସୌଧ ଆଗରେ ଥିବାର ରାଜଧାନୀ ଶିଳାନ୍ୟାସ ଫଳକଟି ମାଲ୍ୟାର୍ପଣ କରିବା ସହିତ ପତାକା ଉତ୍ତୋଳନ କରିଛନ୍। ସିଆଡ଼େ ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ବେଲବୁଡ଼େ ହେବାରକେ ଥିବାର କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ ପାର୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ 13 ଜଣ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ଦିଆଯିବା। ରାଜଧାନୀ ସ୍ଥାପନା ଦିବସ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ ପାର୍ଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବାଚସ୍ପତି ସୁରମା ପାଢ଼ୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍। ରାଜ୍ୟ ସରକାର ଓଡ଼ିଶା ଦିବସ ପାଳନ ଦିନୁ ଓଡ଼ିଆ ପକ୍ଷ ପାଳନ କରୁଛନ୍। ଓଡ଼ିଶାର ସ୍ୱାଭିମାନ ଗୌରବ ପରିଚୟ କଳା ସଂସ୍କୃତିକୁ ନେଇକରି ଏବେ 14 ତାରିଖ ତକ ଫି ଦିନ ଗୋଟିଏ ଖାସ୍ ଡଙ୍ଗାଇ ତାକେ ପାଳନ କରାଯାଉଛି। ଓଡ଼ିଆ ପକ୍ଷ ପାଳନର 13 ନମ୍ବର ଦିନେ ଏଚ୍ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ହେବା। ରାଜ୍ୟ ସରକାର ଜଳ ସଂରକ୍ଷଣ ପରିଚାଳନାକେ ପ୍ରାଥମିକତା ଦେବାର ଲାଗି ବ୍ୟାପକ ପଦକ୍ଷେପ ନେଇଛନ୍। ରାଜ୍ୟର ସେଚ ସାମର୍ଥ୍ୟକେ ବଢ଼ାବାର ଦିଗେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏମ୍ଆଇପିମାନଙ୍କର ଯୋଗଦାନ ରହିଛି ଆଉ ଏବା ଦିନେ ଓତକାନୁ ଓତକା ଏମ୍ଆଇପି ଆଉ ଚେକ୍ଡ୍ୟାମ୍ ଜରିଆ ରାଜ୍ୟର ଜଳସେଚନ ସାମର୍ଥ୍ୟକେ ବଢ଼ାଯିବା ବୋଲି ଏ ବାବଦେ ହୋଇଥିବାର ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଛନ୍। ଏବା ଦିନେ ରାଜ୍ୟ ଅତକା 15 ଲକ୍ଷ ହେକ୍ଟର ଜମିକେ ପ୍ୟାନ୍ ମଡ଼ାଯିବାର ବ୍ୟବସ୍ଥା କରାଯିବା। ଏତାକେ ନଜରଟି ରଖିକରି 80 ନୂଆ ଏମ୍ଆଇପି ଆଉ 3000 ଚେକ୍ଡ୍ୟାମ୍ ତିଆରି ହେବାର ଲାଗି ରୋଡ୍ମ୍ୟାପ୍ ଉପରେ ବୈଠକଟି ଆଲୋଚନା କରାଯାଇଥିଲା। ବିଶ୍ୱ ଓଡ଼ିଆ ଭିଜୁଆଲ୍ ଆଉ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2025 ଆଗରୁ କ୍ରିକେଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜଟି ରିଜୋନେଟ୍ ଦ ଇଡିଏମ୍ ଚ୍ୟାଲେଞ୍ଜ ହୋଇଯାଇଛି। ଇତାର ଜରିଆ ସଙ୍ଗୀତ ପ୍ରଯୋଜନା ଆଉ ଲାଇଭ୍ ପରିବେଷଣ କ୍ଷେତ୍ରଟି ସୃଜନଶୀଳତା ଆଉ ସହଯୋଗ ଲାଗି ଇଲେକ୍ଟ୍ରୋନିକ୍ ଡ୍ୟାନ୍ସ ମ୍ୟୁଜିକ୍ ଇଡିଏମ୍ର ବିଶ୍ୱ ପ୍ରତିଭାମାନଙ୍କୁ ଗୋଟିଏ ଜାଗାନ କରାଯାଇପାରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତୀୟ ସଙ୍ଗୀତ ଶିଳ୍ପ ଆଇଏମ୍ଆଇର ସହଯୋଗଟି ରିଜୋନେଟ୍ ଦ ଇଡିଏମ୍ ଚ୍ୟାଲେଞ୍ଜ ଲାଗି 10 ଜଣ ଶ୍ରେଷ୍ଠ କଳାକାରଙ୍କର ନାଁ ଘୋଷଣା କରାଯାଇଛି। ବଛା ହୋଇଥିବାର 10 ଜଣ କଳାକାର ମେ 1-4 ତାରିଖ ଭିତରେ ମୁମ୍ବାଇନୁ ହେବାରକେ ଥିବାର ୱେବ୍ ସମ୍ମିଳନୀଟି ନିଜର କଳା ପ୍ରଦର୍ଶନ କରିବେ। ସମ୍ବଲପୁର ସହର ହେବାରକେ ଥିବାର ହନୁମାନ ଜୟନ୍ତୀ ଲାଗି ସମନ୍ୱୟ ସମିତି ତରଫୁ ବ୍ୟାପକ ଆୟୋଜନ କରାଯାଇଛି। ସେଆଡ଼େ ପୁଲିସ୍ ପ୍ରଶାସନ ତରଫୁ ଭିଲ୍ ସହରର ଆଇନ ଶୃଙ୍ଖଳା ରକ୍ଷା କରିବାର ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଲାକାଲି ବେଲବୁଡ଼େ ପୁଲିସ୍ ତରଫୁ ହୋଇଥିବାର ଫ୍ଲାଗ୍ମାର୍ଚ୍ଚଟି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଆଉ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସାମିଲ ହୋଇଥିଲେ। ଫ୍ଲାଗ୍ମାର୍ଚ୍ଚ ସହରର ସମ୍ବେଦନଶୀଳ ଇଲାକା ବୁଲିଥିଲା। କଲ୍ୟାଣୀ ଜିଲ୍ଲା ଭବାନୀପାଟଣାଠାରେ ଆଜିଠାରୁ 3 ଦିନ ଧରିକରି 11 ନମ୍ବର ଅନ୍ତର୍ଜାତୀୟ ଶିଶୁ ଯୁବ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବା। ଏଥି ଦେଶ ଓ ବିଦେଶର 30 ଅଧିକ ପିକ୍ଚର ଫିଲ୍ମ ପ୍ରଦର୍ଶିତ ହେବା। ରାଜ୍ୟ ପହିଲା ଥର ଲାଗି ସିଏଫ୍ସି ତରଫୁ ଏନ୍ତା ମହୋତ୍ସବର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବାର 73 ନମ୍ବର ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିୟନ୍ସିପ୍ଟି ଗଲାକାଲି 5 ମ୍ୟାଚ୍ ହୋଇଥିଲା। ଏହି ମ୍ୟାଚ୍ମାନଙ୍କେ ଓଡ଼ିଶା ମହିଳା ପୁଲିସ୍ ଦଲ ବିଏସ୍ଏଫ୍ ଦଲ୍ନୁ, ମଧ୍ୟପ୍ରଦେଶ ଦଲ ତ୍ରିପୁରା ପୁଲିସ୍ ଦଲ୍ନୁ, ତାମିଲନାଡୁ ମହାରାଷ୍ଟ୍ର ପୁଲିସ୍ ଦଲ୍ନୁ, ରାଜସ୍ଥାନ ଉତ୍ତରାଖଣ୍ଡ ପୁଲିସ୍ ଦଲ୍ନୁ ଆର୍ ତାମିଲନାଡୁ ପୁଡୁଚେରୀ ପୁଲିସ୍ ଦଲ୍ନୁ ଜିତିଛନ୍। ସମ୍ବଲପୁର ଓଡ଼ିଆ ପକ୍ଷ ପାଳନ ଅବସରରେ ଗଲାକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆର୍ ଜିଲ୍ଲା ପ୍ରଶାସନ ଜିଲ୍ଲା ସଂସ୍କୃତି ବିଭାଗ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗଟି ବରପୁତ୍ରଙ୍କର ବାବଦେ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କାଲବୈଶାଖୀର ବୋଲେ ରାଜ୍ୟର ଭିନ୍ନଭିନ୍ନ ଜାଗାନ ଗଲାକାଲି ଧୁକାଗୋଡ୍ଡି ସାଙ୍ଗେ ବର୍ଷା ହୋଇଯାଇଛି। ରାଜ୍ୟର 13 ଜିଲ୍ଲାନ ଆଜି ଧୁକାଗୋଡ୍ଡି ସାଙ୍ଗେ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଅଧିକ ତାପମାତ୍ରା 41.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଟେଚ୍ନିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।